ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ସମବାୟ ସମ୍ପତ୍ତି ବିକ୍ରି କି ଲିଜ୍ ଦେବାର ଆଗୁନୁ ରାଜ୍ୟ ସରକାରଙ୍କର କମିଟିର ଅନୁମତି ନେବାର୍କେ ହେବା। ଏ କମିଟି ଥି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଅଧ୍ୟକ୍ଷ ଥିବାର ବେଳେ ଯୋଜନା ବିଭାଗର ଅତିରିକ୍ତ ଶାସନ ସଚିବ, ଆଇନ ବିଭାଗର ସହକାରୀ ନିର୍ଦ୍ଦେଶକ ଆଉ ଅତିରିକ୍ତ ସମବାୟ ନିବନ୍ଧକ ଇତାର ସଦସ୍ୟ ରହିବେ। ଏ କମିଟି ସମବାୟ ସମିତିମାନଙ୍କର ସ୍ଥାବର ସମ୍ପତ୍ତି ବିକ୍ରି କି ଲିଜ୍ ପ୍ରସ୍ତାବ ଆସିଲେ ତାର ପରୀକ୍ଷା ନିରୀକ୍ଷା କରିକି ରାଜ୍ୟ ସରକାରଙ୍କୁ ଅନୁମୋଦନ ଲାଗି ପଠାବେ ବୋଲି ବିଭାଗ ତରଫରୁ କୁହାଯାଇଛି। ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ନିର୍ଦ୍ଦେଶ ଦେଇ ଗଠନ କରାଯାଇଥିବାର ଏହି କମିଟିର ବୈଠକ ତିନି ମାସ ଥରେ ହେବା ବୋଲି ଜଣାପଡ଼ିଛି। ଚଲତି ଆର୍ଥିକ ବଛରର ଗଲା ଛଅ ମାସ ଥି ବଜେଟ୍ ବ୍ୟୟବରାଦ 34.87% ଅନୁଦାନ ଖର୍ଚ୍ଚା ହୋଇଛି। ଗଲା ବଛର ଏ ସମାନ ସମୟ ଭିତରେ 25.61% ଅନୁଦାନ ଖର୍ଚ୍ଚା ହୋଇଥିଲା ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କର ଅଧ୍ୟକ୍ଷତା ଥି ଗଲାକାଲି ହୋଇଥିବାର ସଚିବ ସ୍ତରୀୟ ବୈଠକରୁ ଜଣାପଡ଼ିଛି। ପେନ୍ସନ୍ ମାମଲାମାନଙ୍କର ଜଲ୍ଦି ଫଇସଲା, ଅତିରିକ୍ତ ବଜେଟ୍ ପାଇଥିବାର ବିଭାଗମାନଙ୍କ ତରଫରୁ ଅନୁଦାନର ତୁର୍ତ୍ତି ବ୍ୟବହାର ଲାଗି ବୈଠକଟି ନିର୍ଦ୍ଦେଶ ଦିଆଯାଇଥିଲା। ବୈଠକ ନଫି ବିଭାଗ ତରଫରୁ ବଜେଟ୍ ଅନୁସାରେ ଖର୍ଚ୍ଚା କରାଯାଇଥିବାର ଅନୁଦାନ ବାବଦେ ତଥ୍ୟ ରଖାଯାଇଥିଲା। ମତ୍ସ୍ୟ ଆଉ ପଶୁ ସମ୍ପଦ ବିଭାଗ ତରଫରୁ ଅନୁଦାନ ବ୍ୟବହାର ଥି ବଢ଼ିଆ ପ୍ରଦର୍ଶନ କରାଯାଇଛି। ଆଗନୁ ଶକ୍ତି ବିଭାଗ ରାଜସ୍ୱ ଥି 14.59% ଅଭିବୃଦ୍ଧି ହାସଲ କରାଯାଇଛି। ରାଇଜେ ବାତ୍ୟା ମୁକାବିଲାର ଲାଗି ଭିନ୍ ଭିନ୍ ବିଭାଗ ଭିତରେ ସହଯୋଗ ଆର୍ ସମନ୍ୱୟ ରଖବାର୍କେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍। ଗଲାକାଲି ଗୋଟିଏ ଉଚ୍ଚସ୍ତରୀୟ ବୈଠକ ଥି ମୁଖ୍ୟ ଶାସନ ସଚିବ ସମ୍ଭାବ୍ୟ ବାତ୍ୟା ଲାଗି ଆକ୍ତୁରା ସତର୍କ ରହିବାର ସହିତ ତୟାର ହେବାର୍କେ ବିଭାଗମାନଙ୍କର ଅଧିକାରୀମାନଙ୍କୁ କହିଥିଲେ। ବୈଠକ ଥି ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଆଉ ଅଗ୍ନିଶମ ବିଭାଗର ପ୍ରସ୍ତୁତି ଉପରେ ବି ଆଲୋଚନା କରାଯାଇଥିଲା। ଇନ ଜଣାଇ ଦିଆଯାଇପାରେ ଯେ ମୌସୁମୀ ଫିର୍ବାର 45 ଦିନ ତକ୍ ବାତ୍ୟାର ଆଶଙ୍କା ରହିଥିସି। ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନମାନଙ୍କେ ଗୋଟିଏ ପ୍ରକାର ପାଠ୍ୟକ୍ରମ ଲାଗି ପାଠ୍ୟସୂଚୀ ତିଆରି କରବାର୍କେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ବିପିୟୁଟି, ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଆଉ ଓଡ଼ିଶା ୟୁନିଭର୍ସିଟି ଟେକ୍ନୋଲୋଜି ଅଫ୍ ରିସର୍ଚ୍ଚ ତରଫରୁ ଥିର କରାଯାଇଛି। ଏ ବାବଦେ ବିପିୟୁଟିର କୁଳପତି ଅମିୟ କୁମାର ରଥ ସୂଚନା ଦେଇଛନ୍। ଚୀନ୍ର ହାଙ୍ଗଝୋଉ ଏସୀୟ କ୍ରୀଡ଼ାର ଜେଭ୍ଲିନ୍ ଥ୍ରୋ ଥି ସୁନାର ପଦକ ଜିତିଥିବା ନିରଜ ଚୋପ୍ରା ଆର୍ ରୌପ୍ୟ ପଦକ ବିଜେତା ଓଡ଼ିଶାର କିଶୋର ଜେନାଙ୍କୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଆଉ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍। କେନ୍ଦ୍ରମନ୍ତ୍ରୀ ଫୋନ୍ ଜରିଏ ଗଲାକାଲି କିଶୋର ଜେନାଙ୍କୁ ଏହି ସଫଳତାର ଲାଗି ଶୁଭେଚ୍ଛା ଜଣାବାର ସହିତ ଇଟା ଓଡ଼ିଶାର ଲୋକ ଲାଗି ଗର୍ବର ବିଷୟ ବୋଲି କହିଛନ୍। ପୁରୀ ଶ୍ରୀମନ୍ଦିର ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଶୃଙ୍ଗାର ବନକ ଲାଗି ନୀତି ଗଲାକାଲି ହୋଇଯାଇଛି। ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଏହି ସେବା କରିଥିଲେ। ବନକ ଲାଗି ନୀତି ଉତ୍ରୁ ଶ୍ରୀବିଗ୍ରହମାନଙ୍କର ଦର୍ଶନ ଆରମ୍ଭ ହୋଇଥିଲା। ସମ୍ଭଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କର ପୀଠନ ଆସ୍ଥାନ 16 ଉପଚାର ପୂଜା ମୂଲ ହୋଇଛି। 14 ତାରିଖ ଦିନ ମହାଲୟା ଅବସରରେ ମା ସମଲେଶ୍ୱରୀ ଧବଳମୁଖୀ ବେସ୍ତି ଦର୍ଶନ ଦେବେ। ସେହିଦିନ ମାଙ୍କର ପୀଠନ ଶାରଦୀୟ ନବରାତ୍ରୀ ପୂଜା ମୂଲ ହେବା। ଆଇବା 20 ତାରିଖ ଦିନ ସମଲେଶ୍ୱରୀଙ୍କର ପୀଠନ ମହାସପ୍ତମୀ ସାଙ୍ଗେ ତିନିଦିନିଆ ଜାଗର ଦୀପ ଜଳାଯିବା। ଆଇବା 24 ତାରିଖ ମଙ୍ଗଳବାର ଦିନ ଦଶହରା ଆର 28 ତାରିଖ ଦିନ ଦଶହରା ପୁନିଥି ମାଙ୍କ ରାଜରାଜେଶ୍ୱରୀ ବେଶ ହେବା। ହେନ୍ତା କଲାହାଣ୍ଡି ଜିଲ୍ଲା ଜୁନାଗଡ଼ଠାରେ ମା ଲଙ୍କେଶ୍ୱରୀଙ୍କର ଖଣ୍ଡାବସା ପରବ ଲାଗି ତୟାରି ପୂରା ହୋଇଛି। ଏଥିଲାଗି ମନ୍ଦିରକେ ରଙ୍ଗୀନ ଆଲୋକମାଲାଥି ସଜାଯାଇଛି। ଆଜ ପବିତ୍ର ମୂଳାଷ୍ଟମୀ ଥି ପଶ୍ଚିମ ଓଡ଼ିଶାର ମା'ମାନେ ପୁଅ ଜିଉଁତିଆ ପାଳନ କରୁଛନ୍। ପୁଅମାନଙ୍କର ମଙ୍ଗଲ କାମନା କରିକରି ମା'ମାନେ ଉପାସ କରୁଛନ୍। ମା'ମାନେ ନିର୍ଜଲା ଉପାସ ରହିକରି ଦୂତୀବାହନ ଆର୍ ଷଠୀ ମା'ଙ୍କର ପୂଜା କରସନ୍। ଗାଁ କଲୋନୀ ଆର୍ ପଡ଼ାମାନଙ୍କର ଛକ ଜାଗାମାନଙ୍କେ ଏ ପୂଜା ଲାଗି ବେଦୀମାନ ତିଆରି କରାଯାଇଛି। ଆଇବାକାଲି ସକାଳେ ଗାଧଲା ଉତ୍ରୁ ଘରେ ପୁଅମାନଙ୍କୁ 108 ଦୁବ ବନ୍ଦେଇକରି ଜୁତିଆ ପିନ୍ଧାବେ। ପୂଜା ଲାଗି ପଶ୍ଚିମ ଓଡ଼ିଶାର ଗାଁ ଗହଳିରୁ ନେଇକରି ସହର ସବୁଆଡ଼େ ଗହଲଚହଲ ହୋଇଛି। ରାଜ୍ୟ ସରକାରଙ୍କର ଉଦ୍ୟମିତାକେ ତହଙ୍କାବାର ଲାଗି ବାହାରିଥିବାର ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ଗଲାକାଲି ସମ୍ବଲପୁରର ଭାରତୀୟ ପ୍ରବନ୍ଧନ ସଂସ୍ଥାନ ଆଇଆଇଏମ୍ଠାରେ ପହଞ୍ଚିଥିଲା। ଏଥି ସଂସ୍ଥାନର ଶିକ୍ଷକ, ଶିକ୍ଷୟିତ୍ରୀ ଆର୍ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ଇ ଉଲ୍ଗୁନେ ରାଜ୍ୟ ଉଦ୍ୟୋଗ ପ୍ରତିଷ୍ଠା ଆର୍ ଉଦ୍ୟମିତା ବାବଦେ ବିଶେଷଜ୍ଞମାନେ ଆଲୋଚନା କରିଥିଲେ। ବରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଆଇବା ଶୀତ ଋତୁନ ବୌଦ୍ଧ ଆଉ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ସାହାଯ୍ୟ ଜାତୀୟ ହସ୍ତତନ୍ତ ସମ୍ମିଳନୀ କରାଯିବା। ଏଥି ଓଡ଼ିଶାର ଅନନ୍ୟ ହସ୍ତତନ୍ତ ଉତ୍ପାଦକେ ନେଇକରି ଡିଜାଇନର, କ୍ରେତା, ଲେଖକମାନେ ଅଂଶଗ୍ରହଣ କରିବେ ବୋଲି ସମ୍ମିଳନୀ ସହଯୋଗ କରୁଥିବାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ କୁହାଯାଇଛି। প্রধানমন্ত্রী স্ট্রিট ভেন্ডর্স আত্মনির্ভর নিধি যোজনা বাবদে গলাকাল ঝারসুগুড়া জেলা ব্রজরাজনগর পৌর কল্যাণ মণ্ডপ ঠানে গোটে ঋণ মেলা হয়েছিল। ইতি 136টা ঋণ আবেদন গ্রহণ করা যাইছে। ই দরখাস্ত মানকর উপরে যেতে জলদি হবা আগকে পদক্ষেপ নিয়া যাবা বলি প্রশাসনিক কর্তৃপক্ষ কহিছন। এছনের আঞ্চলিক খবর ইন শেষ হলা। আরবেলর আঞ্চলিক খবর শুনিপারবে রাতে 7:02 বাজিগিরি 2 মিনিট থি। জুহার।